ଆସିଲାଣି। କୁହ
ମୋ ପାଖରେ କଣ କାମ ଅଛି ପଚାର।
କହୁନ କଣ ପଚାରୁଛନ୍ତି ପରା। ନାଥନାନାଙ୍କୁ କାହିଁକି ସମାଜରେ ଅଟକ କରିଛନ୍ତି?
ସେ ପ୍ରଶ୍ନ ବର୍ତ୍ତମାନ ପଚାରି କିଛି ଲାଭ ନାହିଁ। ଲୋକନାଥ ସାଙ୍ଗରେ ଆମର କୌଣସି ଦିନ ବିରୋଧ ନଥିଲା। ବର୍ତ୍ତମାନ ଯୋଉ ବିବାଦ ସୃଷ୍ଟି ହେଇଛି ସେ କଥା ତମ ଅସକା ଜାଣିଛନ୍ତି, ମତେ ଆଉ ପଚାରୁଛ କଣ?
କୁଆଡ଼େ ଯାଇଥିଲ?